ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫୋଟକା, କେହି ଅଛି ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା। ପ୍ରଭୁ ଏକା ତାର ପାଇ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ସେ କାହିଁକି ବୁଝି ତ ପାରିନା, ତେବେ ସେ କାହିଁକି ବୁଝି ତ ପାରିନା, ତା ଜୀବନ ପ୍ରଭୁ ପାଇଁ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ, କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବୁ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ପବିତ୍ର ବାଇବେଲ ମଧ୍ୟରୁ ସେହି ନିହିମିଆ ପୁସ୍ତକ ତହିଁର ଆଠ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଏଜ୍ରାଙ୍କ ଦ୍ୱାରା ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଦେଖିଥିଲୁ ନିହିମିଆ ସେହି ନଗରକୁ ସୁରକ୍ଷା କରିବା ନିମନ୍ତେ ସମସ୍ତ ପ୍ରକାରର ଆୟୋଜନ କରିସାରିବା ପରେ ସେ ଗାୟକମାନଙ୍କୁ ନିଯୁକ୍ତ କଲେ ଯେପରି ସମଗ୍ର ଜେରୁସାଲମ ନଗରୀ ସଦାପ୍ରଭୁଙ୍କର ଆନନ୍ଦରେ ଓ ପ୍ରଶଂସାରେ ପରିପୂର୍ଣ୍ଣ ହୁଏ। ମାତ୍ର କେବଳ ସେତିକିରେ ନିହିମିଆ ସନ୍ତୁଷ୍ଟ ହୋଇ ରହିଗଲେ ନାହିଁ, ଏହାପରେ ସେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନର ଏକ କାର୍ଯ୍ୟକ୍ରମ ଆରମ୍ଭ କଲେ ଯାହାକି ଆତ୍ମିକ ଜାଗରଣ ଆଣିବାରେ ବିଶେଷ ଆବଶ୍ୟକ ଥିଲା। ଦେଖନ୍ତୁ ଆଠ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପୁଣି ସମସ୍ତ ଲୋକ ଏକ ବ୍ୟକ୍ତି ତୁଲ୍ୟ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ, ଆଉ ସଦାପ୍ରଭୁ ଇସ୍ରାଏଲ୍କୁ ମୂଷାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ। ଦେଖନ୍ତୁ ମୋଷାଙ୍କର ସେହି ବ୍ୟବସ୍ଥା ପୁସ୍ତକକୁ ଆଣିବା ନିମନ୍ତେ ଏଜ୍ରା ଅଧ୍ୟାପକଙ୍କୁ କୁହାଗଲା। ଆଉ ବର୍ତ୍ତମାନ ଏକ ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଅଛି। ଦୁଇ ପଦରେ ଦେଖନ୍ତୁ, ତାହେଲେ ସପ୍ତମ ମାସର ପ୍ରଥମ ଦିନରେ ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା ପୁସ୍ତକ ଆଣିଲା। ଲକ୍ଷ୍ୟ କରନ୍ତୁ, କେବଳ ଯେଉଁମାନେ ଶୁଣି ବୁଝିପାରନ୍ତି ଏହିପରି ଲୋକମାନେ ଏକତ୍ରିତ ହେଲେ ଯେପରି ଯାହା କିଛି ଅଧ୍ୟୟନ କରାଯିବ ତାହା ଯେପରି ସେମାନେ ଭଲଭାବେ ବୁଝିବା ନିମନ୍ତେ ସମର୍ଥ ହୋଇପାରନ୍ତି। ତେଣୁକରି ଏଥିନିମନ୍ତେ ଏକ ଉପଯୁକ୍ତ ବ୍ୟବସ୍ଥା ଆୟୋଜନ କରାଯାଇଥିଲା, କାରଣ କେବଳ ବାକ୍ୟ ଅଧ୍ୟୟନ କରିଦେଲେ ବା ଶୁଣିଦେଲେ ଯଥେଷ୍ଟ ନୁହେଁ, ମାତ୍ର ତାହାକୁ ବୁଝିବା ଓ ଗ୍ରହଣ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଠ ପର୍ବର ତିନି ପଦରେ ଲେଖା ଅଛି, ତହୁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝିପାରନ୍ତି ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲା, ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଏହା ଅତି ଚମତ୍କାର ବିଷୟ, ସେମାନେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ମନୋନିବେଶ କଲେ, ଈଶ୍ୱରଙ୍କ ବାକ୍ୟ ପ୍ରତି ସେମାନଙ୍କର କର୍ଣ୍ଣ ନିବିଷ୍ଟ ହୋଇ ରହିଲା। କିନ୍ତୁ ବର୍ତ୍ତମାନ ଏପରି ଉପାସକ ମଣ୍ଡଳୀକୁ ପାଇବା ବଡ଼ କଷ୍ଟକର, ଅତିବେଶୀରେ 45 ମିନିଟ୍ ପର୍ଯ୍ୟନ୍ତ ସେମାନେ ସମୟ ଦେଇପାରିବେ, ମାତ୍ର ତାହା ମଧ୍ୟ ସେମାନଙ୍କ ନିମନ୍ତେ ବଡ଼ କଷ୍ଟକର। ସେମାନେ ବ୍ୟସ୍ତତା ଅନୁଭବ କରନ୍ତି ଓ ସେମାନଙ୍କ ମଧ୍ୟରେ ଅସ୍ଥିରତା ଦେଖାଯାଏ, କିନ୍ତୁ ଏହି ଇସ୍ରାଏଲୀୟମାନେ ପ୍ରାତଃକାଳରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ପ୍ରତି ଆଗ୍ରହ ପ୍ରକାଶ କରି ତହିଁରେ ନିବିଷ୍ଟ ରହିଲେ। ହୋଇପାରେ ସେମାନେ 12 ଘଣ୍ଟା ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଓ ଶ୍ରବଣରେ ସମୟ ଅତିବାହିତ କଲେ। ଏହା ସେମାନଙ୍କ ନିମନ୍ତେ ଏକ ନୂଆ ଅନୁଭୂତି ଥିଲା, କାରଣ ସେମାନେ 70 ବର୍ଷ କାଳ ନିର୍ବାସିତ ହୋଇ ରହିଥିଲେ ଓ ଏଥିପୂର୍ବରୁ ସେମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ କିଛି ଶୁଣିନଥିଲେ। ତେଣୁକରି ସେମାନେ ଅତି ଆଗ୍ରହ ଓ ଉତ୍କଣ୍ଠାର ସହିତ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଲାଗିଲେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଅତିବାହିତ କରିବା ଓ ତାହା ଶୁଣିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ତା ନହେଲେ ଆତ୍ମିକ ଜାଗରଣ ଦେଖାଦେବା ଅସମ୍ଭବ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଅଧିକରୁ ଅଧିକ ସମୟ ଦିଅନ୍ତି ସେମାନେ ଆତ୍ମିକ ଜୀବନରେ ମଧ୍ୟ ଅଧିକରୁ ଅଧିକ ବର୍ଦ୍ଧିଷ୍ଣୁ ହୁଅନ୍ତି। ଆଠ ପର୍ବର ଚାରିପଦରେ ଲେଖା ଅଛି, ଆଉ ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଷ୍ଠମୟ ମଞ୍ଚା ଉପରେ ଠିଆ ହେଲା, ଆଉ ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତଥିୟ ଓ ସେମା ଓ ଅନାୟ ଓ ଉରିୟ ଓ ହିଲ୍କିୟ ଓ ମାସେୟ ଠିଆ ହେଲେ, ପୁଣି ତାହାର ବାମ ପାର୍ଶ୍ୱରେ ପଦାୟ ଓ ମିସାଇଲ ଓ ମଲ୍କିୟ ଓ ହସୁମ ଓ ହସବଦାନା ଜିଖରିୟ ଓ ମସୁଲମ ଠିଆ ହେଲେ। ଦେଖନ୍ତୁ ଏଜ୍ରାଙ୍କ ସହିତ ଏହି 13 ଜଣ ଛିଡ଼ା ହେଲେ। ଏହାପରେ 5 ପଦରେ ଲେଖା ଅଛି, ଏଉତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲା, କାରଣ ସେ ସମସ୍ତ ଲୋକଙ୍କ ଉର୍ଦ୍ଧ୍ୱରେ ଠିଆ ହୋଇଥିଲା, ପୁଣି ସେ ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ଯେତେବେଳେ ଏଜ୍ରା ଈଶ୍ୱରଙ୍କ ବାକ୍ୟ ଫିଟାଇଲେ ସେତେବେଳେ ସମସ୍ତ ଲୋକ ଠିଆ ହେଲେ ଓ ସେମାନେ ସେହିପରି ଅଧ୍ୟୟନ ସମାପ୍ତ ହେବା ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଲେ। ଯେତେବେଳେ ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ଶୁଣିଥିଲେ, ସେମାନେ କୌଣସି ଆରାମଦାୟକ ଚୌକି ବା ବେଞ୍ଚରେ ବସି ଶୁଣୁନଥିଲେ। ସେମାନଙ୍କ ନିମନ୍ତେ ସେପରି କୌଣସି ଆସନ ଦିଆଯାଇନଥିଲା। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଈଶ୍ୱରଙ୍କ ବାକ୍ୟ ପ୍ରତି ସେମାନଙ୍କ ମନରେ କେତେଦୂର ଆଗ୍ରହ ତଥା ଉତ୍କଣ୍ଠା ଜାତ ହୋଇଥିଲା। ତେବେ ଆମେ ଦେଖିବାକୁ ପାରିବା ଯେ ପ୍ରଥମେ ସେହି ବାକ୍ୟ ଅଧ୍ୟୟନ ସମୟରେ ସେମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ଆଠ ପର୍ବର ଛଅ ପଦରେ ଲେଖା ଅଛି, ତହୁଁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲା, ପୁଣି ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍ ଆମେନ୍ ବୋଲି ଉତ୍ତର କଲେ, ଆଉ ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ଏହାର ଅର୍ଥ ହେଉଛି ସେମାନେ ପ୍ରତ୍ୟେକ ନିଜ ନିଜର ମସ୍ତକର ଅର୍ଦ୍ଧ କପାଳକୁ ଭୂମିରେ ସ୍ପର୍ଶ କଲେ, କାରଣ ସେହିପରି ଭାବେ ସେମାନେ ସେହି ସମୟରେ ଈଶ୍ୱରଙ୍କର ଉପାସନା କରୁଥିଲେ। ଏମାନଙ୍କ ସହିତ ଏଜ୍ରା ମଧ୍ୟ ସେହି ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ସାତ ପଦରେ ଲେଖା ଅଛି, ଆହୁରି ଜେସୁୟ ଓ ବାନୀ ଓ ସେରେବିୟ ଜାମିନ ଅକବ ସବଥୟ ହୋଦିୟ ମାସେୟ କଲିଟ ଅସରିୟ ଜୋସାବତ ହାନନ ପଲାୟ ଓ ଲେବିୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ, ଆଉ ଲୋକମାନେ ଆପଣାପଣା ସ୍ଥାନରେ ଠିଆ ହୋଇ ରହିଲେ। ଏଠାରେ ଆମେ ଆଉ କେତେକ ମହାନ ବ୍ୟକ୍ତିମାନଙ୍କର ତାଲିକା ପ୍ରଦତ୍ତ ହୋଇଥିବାର ଲକ୍ଷ୍ୟ କରୁଅଛୁ, ଯେଉଁମାନେ କି ସେହି ଉପାସକ ମଣ୍ଡଳୀକୁ ଈଶ୍ୱରଙ୍କ ବାକ୍ୟ ବୁଝାଇଦେବେ। ଆଠ ପଦରେ ଲେଖା ଅଛି, ପୁଣି ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ, ତହୁଁ ଲୋକମାନେ ପଠନ ବୁଝିଲେ। ଏହି ମହାନ ଉପାସକ ଦଳ ସେହି ଜିରୁସାଲାମ ପ୍ରାଚୀରର ମଧ୍ୟରେ ଜଳଦ୍ୱାର ନିକଟରେ ଏକତ୍ରିତ ହୋଇଥିଲେ। ସାତପଦରେ ଯେଉଁ ଲୋକମାନଙ୍କ ବିଷୟରେ ଲେଖା ହୋଇଅଛି, ସେମାନେ ସେହି ଲୋକମାନଙ୍କ ମଧ୍ୟରେ ଛିଡ଼ା ହୋଇ ରହିଲେ। ଏଜ୍ରା ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ କିଛି ଅଂଶ ଅଧ୍ୟୟନ କରିସାରିବା ପରେ ଏହି ଲୋକମାନେ ସେମାନଙ୍କ ତତ୍ତ୍ୱାବଧାନରେ ଥିବା ଦଳଗୁଡ଼ିକୁ ପଚାରିଥିବେ, ଏଜ୍ରା ଯାହାସବୁ ଅଧ୍ୟୟନ କଲେ ସେହି ସମସ୍ତ ବିଷୟ କ'ଣ ତୁମାନେ ବୁଝିପାରିଲ? ସମ୍ଭବତଃ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁଣ୍ଡ ହଲାଇ ସେମାନଙ୍କର ସ୍ୱୀକୃତି ପ୍ରଦାନ କରିଥିବେ। ହୋଇପାରେ ସେମାନଙ୍କ ମଧ୍ୟରୁ କେତେକ ହସ୍ତ ଉତ୍ତୋଳନ କରି କହିଥିବେ, ସେହି ବିଷୟର ବାସ୍ତବ ଅର୍ଥ ଆମମାନେ ବୁଝିପାରୁନା। ତେଣୁକରି ଯେଉଁ ବ୍ୟକ୍ତି ସେହି ଦଳର ତତ୍ତ୍ୱାବଧାନରେ ଥିବେ ସେ ସେମାନଙ୍କୁ ତହିଁର ଅର୍ଥ ବୁଝାଇ ଦେଇଥିବେ। ତାପରେ ଏଜ୍ରା ବୋଧହୁଏ ଅନ୍ୟ ଏକ ଅଂଶ ଅଧ୍ୟୟନ କରିଥିବେ ଓ ଯେତେବେଳେ ନୀରବ ରହିଥିବେ ସେମାନଙ୍କର ଶିକ୍ଷକମାନେ ସେମାନଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିବେ ଓ ପଠିତ ଅଂଶ ବୁଝାଇ ଦେଇଥିବେ। ତେବେ ବ୍ୟବସ୍ଥା ଅଧ୍ୟୟନ ଓ ସେହି ଅଧ୍ୟୟନ ଉପରେ କରାଯାଇଥିବା ପ୍ରଶ୍ନ ଉତ୍ତର ଆଲୋଚନା ଲୋକମାନଙ୍କୁ ବ୍ୟବସ୍ଥା ବୁଝିବା ନେଇ ବିଶେଷ ସହାୟକ ହୋଇଥିଲା। ସେମାନେ ଏହି ଅଧ୍ୟୟନ ସମୟରେ ନିଜ ନିଜର ସ୍ଥାନରେ ଛିଡ଼ା ହୋଇ ରହିଲେ ଓ ଯେଉଁ ବିଷୟ ବୁଝିପାରୁନଥିଲେ ତାହା ସେମାନଙ୍କର ଶିକ୍ଷକମାନଙ୍କୁ ପଚାରି ବୁଝି ନେଉଥିଲେ। ଆଉ ମୁଁ ମଧ୍ୟ ବିଶ୍ୱାସ କରେ ଯେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ଏହିପରି ଭାବେ ହେବା ଉଚିତ। ଯେଉଁ ବିଷୟ ଆମେ ବୁଝିପାରୁନାହୁଁ ତାହା ପ୍ରଥମେ ବୁଝିବା ପାଇଁ ଚେଷ୍ଟା କରୁ। ହୋଇପାରେ ଆମମାନେ ତାହା ବାଇବଲ ଶିକ୍ଷକମାନଙ୍କଠାରୁ ପଚାରି ବୁଝିନେବା ନିମନ୍ତେ ଚେଷ୍ଟା କରିବା ଉଚିତ, ଏପରିକି ଆମେ ତହିଁର ଆତ୍ମିକ ଭାବକୁ ମଧ୍ୟ ବୁଝିବା ଉଚିତ। ଆଠ ପର୍ବର ନୂଆପଦରେ ଏହିପରି ଲେଖା ଅଛି, ପୁଣି ଶାସନକର୍ତ୍ତା ନିହିମିଆ ଓ ଅଧ୍ୟାପକ ଏଜ୍ରା ଯାଜକ ଓ ଲୋକମାନଙ୍କର ଶିକ୍ଷକ ଲେବିୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜି ଦିନ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ, ଶୋକ ନ କର କି ରୋଦନ ନ କର, କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଏଥିପୂର୍ବରୁ ଈଶ୍ୱରଙ୍କ ବାକ୍ୟ ଶୁଣିନଥିଲେ, ଆଉ ଯେତେବେଳେ ସେମାନେ ଈଶ୍ୱରଙ୍କ ବାକ୍ୟକୁ ଭଲଭାବେ ଅଧ୍ୟୟନ କରି ତାହା ବୁଝିବାକୁ ପାରିଲେ ସେତେବେଳେ ସେମାନେ ନିଜର ପାପ ବିଷୟରେ ବୋଧ ପାଇଲେ, ଆଉ ଯଦ୍ୱାରା ସେମାନେ ନିଜର ପାପମୟ ଜୀବନ ନିମନ୍ତେ ଅନୁତାପ କରି ରୋଦନ କଲେ। ସମ୍ଭବତଃ ଏହା ମଧ୍ୟ ସେମାନଙ୍କର ଆନନ୍ଦାଶ୍ରୁର କାରଣ ହୋଇଥାଇପାରେ, ଯେହେତୁ ସେମାନେ ଈଶ୍ୱରଙ୍କ ବାକ୍ୟରେ ମଜିଯାଇଥିଲେ। ଦଶପଦରେ ଲେଖା ଅଛି, ଆଉ ସେ ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକ୍କଣ ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ ଦ୍ରବ୍ୟ ପାନ କର, ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ ଅଂଶ ପଠାଅ, କାରଣ ଆଜି ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମେମାନେ ଦୁଃଖିତ ନ ହୁଅ, ଜେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ପ୍ରିୟ ବନ୍ଧୁ, ଯଦି ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ପ୍ରତି ବହୁମୂଲ୍ୟ ସ୍ୱରୂପ ହୋଇଥାଏ ଓ ଆପଣ ସେହି ବାକ୍ୟ ମଧ୍ୟରୁ କିଛି ପାଇଥାନ୍ତି, ତାହେଲେ ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ଓ ଏହା ଆପଣଙ୍କୁ ଅନ୍ୟମାନଙ୍କ ନିମନ୍ତେ କିଛି ସୁନ୍ଦର ତଥା ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ପ୍ରେରଣା ଯୋଗାଇବ। ଏହା ଆପଣଙ୍କୁ ଈଶ୍ୱରଙ୍କ ନିମନ୍ତେ କିଛି ଉତ୍ତମ ବିଷୟ ସାଧନ କରିବା ପାଇଁ ପ୍ରେରଣା ଯୋଗାଇବ, କାରଣ ଈଶ୍ୱରଙ୍କ ବାକ୍ୟ ଏପରି ଏକ ବିଷୟ ଯାହାକି ଆପଣଙ୍କୁ ଈଶ୍ୱରଙ୍କ ନିମନ୍ତେ ତଥା ଅନ୍ୟମାନଙ୍କ ନିମନ୍ତେ ଉତ୍ତମ ବିଷୟ ସାଧନ କରିବା ପାଇଁ ଶକ୍ତି ଯୋଗାଇବ ଓ ପ୍ରେରଣା ଦେବ। ଲେଖା ଅଛି, ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇ ନାହିଁ ତାହା ନିକଟକୁ ଅଂଶ ପଠାଅ, କାରଣ ସେମାନଙ୍କୁ ଦରିଦ୍ର ଲୋକମାନଙ୍କ ନିମନ୍ତେ କିଛି କରିବାକୁ ଥିଲା। ଲେଖା ଅଛି, ତୁମେମାନେ ଦୁଃଖିତ ନ ହୁଅ, ଅର୍ଥାତ୍ ସେମାନେ ଦୁଃଖିତ ନ ହୋଇ ବରଂ ଆନନ୍ଦ କରିବାକୁ ଥିଲା, ଯେହେତୁ ସଦାପ୍ରଭୁ ବିଷୟକ ଆନନ୍ଦ ସେମାନଙ୍କର ବଳ ଅଟେ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ବଳ କେଉଁଥିରେ? କିଏ ଆଜି ଆମମାନଙ୍କର ବଳ? ଆଜି ଆମମାନଙ୍କର ଶକ୍ତି ଓ ନିର୍ଭରତା କାହାଠାରେ? ପାଉଲ ଏହିପରି କହନ୍ତି, ଯାହାକି ଫିଲିପିୟ 4 13 ଲେଖା ଅଛି, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ଏପରିକି ଫିଲିପିୟ 4:4 ପ୍ରେରିତ ପାଉଲ କହନ୍ତି, ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର। ପାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି ଯେ ଆନନ୍ଦ ହେଉଛି ଶକ୍ତିର ଉତ୍ସ, ପ୍ରାର୍ଥନା ହେଉଛି ଗୁପ୍ତ ରହସ୍ୟ, ମାତ୍ର ଆନନ୍ଦ ହେଉଛି ଶକ୍ତିର ଉତ୍ସ। ଈଶ୍ୱରଙ୍କ ବାକ୍ୟ ଆଜି ଆମ ପ୍ରତ୍ୟେକଙ୍କୁ ଆନନ୍ଦରେ ପରିପୂର୍ଣ୍ଣ କରିବା ଉଚିତ। ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆମେ ଆନନ୍ଦ କରିବା ଉଚିତ। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ବା ସହଭାଗିତା ମଧ୍ୟରେ ଏହି ବାକ୍ୟ ଅଧ୍ୟୟନକୁ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଉନଥିବାରୁ ମାଣ୍ଡଳିକ ଉପାସନା ବା ସହଭାଗିତା ମଧ୍ୟରେ ବାସ୍ତବ ଆନନ୍ଦ ତଥା ଆତ୍ମିକ ପରିତୃପ୍ତି ମିଳେ ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ବିନା ଆଉ କାହିଁରେ ଶକ୍ତି, ସାନ୍ତ୍ୱନା, ଆନନ୍ଦ ବା ପରିତୃପ୍ତି ମିଳେ ନାହିଁ। ତେଣୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନକୁ ଆମ୍ଭେମାନେ ମୁଖ୍ୟ ସ୍ଥାନ ଦେବା ଉଚିତ ଓ ଈଶ୍ୱରଙ୍କ ବାକ୍ୟ ବିଷୟରେ ମନୋଯୋଗୀ ହେବା ଉଚିତ, କାରଣ ଈଶ୍ୱର ତାଙ୍କର ବାକ୍ୟ ମଧ୍ୟରେ ହିଁ ଆମମାନଙ୍କ ସହିତ କଥା କହିଥାନ୍ତି ଓ ଆମମାନଙ୍କୁ ବାସ୍ତବ ଶାନ୍ତି, ଶକ୍ତି ଓ ଆନନ୍ଦ ତଥା ସାନ୍ତ୍ୱନା ଦେଇଥାନ୍ତି। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନକୁ ଆନନ୍ଦରେ ପୂର୍ଣ୍ଣ କରିଥାଏ। ତେଣୁକରି ଯୋହନ ତାଙ୍କର ପ୍ରଥମ ଯୋହନ 1 4 ଏହିପରି ପ୍ରକାଶ କରନ୍ତି, ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। ଈଶ୍ୱର ଚାହାନ୍ତି ନାହିଁ ଆମମାନେ ତାହାଙ୍କର ବାକ୍ୟ ଅଧ୍ୟୟନ କରି ଦୁଃଖରେ ଭାଙ୍ଗିପଡ଼ୁ, ମାତ୍ର ସେ ଚାହାନ୍ତି ଆମମାନେ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହେଉ। ହଁ, ଏହା ଯଦିଓ ଆମମାନଙ୍କର ଦୋଷ ଦୁର୍ବଳତା ସବୁକୁ ଦେଖାଇ ଦେଇଥାଏ, ମାତ୍ର ସେଥି ସଙ୍ଗେ ସଙ୍ଗେ ଏହା ଆମମାନଙ୍କୁ ସେହି ଅନନ୍ତ ଜୀବନର ଭରସା ଦେଇଥାଏ। ଯଦି ପ୍ରିୟ ବନ୍ଧୁ ଆପଣ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ବାସ୍ତବ ଆନନ୍ଦ ପାଇପାରୁନାହାନ୍ତି, ତାହେଲେ ଆପଣଙ୍କ ଜୀବନରେ କିଛି ତ୍ରୁଟି ରହିଯାଇଛି। ଆପଣ ପ୍ରାର୍ଥନାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ ଓ ପ୍ରଭୁ ଯୀଶୁଙ୍କଠାରେ କ୍ଷମା ମାଗନ୍ତୁ ଓ କହନ୍ତୁ, ପ୍ରଭୁ, ମୁଁ ଚାହେଁ ତୁମ୍ଭର ବାକ୍ୟ ମଧ୍ୟ ଦେଇ ଆନନ୍ଦରେ ପରିପୂର୍ଣ୍ଣ ହେବା ପାଇଁ। ତୁମ୍ଭର ବାକ୍ୟ ଦ୍ୱାରା ମୋର ହୃଦୟକୁ ଆନନ୍ଦରେ ପରିପୂର୍ଣ୍ଣ କର। ମୋର ଜୀବନରୁ ସମସ୍ତ ପ୍ରକାର ନୈରାଶ୍ୟତା, ଦୁଃଖ ଓ ସନ୍ଦେହ ଦୂର କରି ତୁମର ବାକ୍ୟ ମଧ୍ୟ ଦେଇ ମୋତେ ବାସ୍ତବ ଆନନ୍ଦ ପ୍ରଦାନ କର। ଆଜି ଆମମାନଙ୍କ ଜୀବନରେ ସେହି ଆନନ୍ଦ ପ୍ରକାଶିତ ହେବା ଉଚିତ ଯେତେବେଳେ ଆମେ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଏକତ୍ରିତ ହେଉ ଓ ଉପାସନା ସାଙ୍ଗ କରି ନିଜ ନିଜର ଗୃହକୁ ବାହୁଡ଼ି ଆସୁ। ଆମମାନଙ୍କ ହୃଦୟରୁ ଓ ମୁଖମଣ୍ଡଳରୁ ସେହି ଆନନ୍ଦ ପ୍ରକାଶିତ ହେବା ଉଚିତ। 8:12 ଏହିପରି ଲେଖା ଅଛି, ଏଉତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟ ସବୁ ବୁଝିବାରୁ ସେ ସମସ୍ତେ ଭୋଜନପାନ କରିବାକୁ ଓ ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ। ମୋର ବିଶ୍ୱାସ, ଏହି ବାଇବଲ ଅଧ୍ୟୟନ ଆପଣଙ୍କୁ ନିଶ୍ଚିତ ଭାବେ ଆନନ୍ଦ ଦେଉଥିବ। ଆପଣ ନିଶ୍ଚିତ ଭାବେ ଆନନ୍ଦ ଅନୁଭବ କରୁଥିବେ। ଯଦି ନାହିଁ, ତାହେଲେ ତ୍ରୁଟି ଈଶ୍ୱରଙ୍କ ବାକ୍ୟରେ ନୁହେଁ, ମାତ୍ର ଆପଣଙ୍କ ଜୀବନରେ ରହିଅଛି। ଯଦି ତାହା ହୋଇଥାଏ, ତାହେଲେ ତାହାକୁ ସଂଶୋଧନ କରି ସେହି ଆନନ୍ଦର ସହଭାଗୀ ହେବା ପାଇଁ ଚେଷ୍ଟା କରନ୍ତୁ। ଏହାପରେ 13 ଲେଖା ଅଛି, ପୁଣି ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଅଧ୍ୟାପକ ନିକଟରେ ଏକତ୍ରିତ ହେଲେ। ଏହି ପ୍ରକାର ପ୍ରାରମ୍ଭିକ ଈଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟୟନ ସେହି ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ତହିଁଆର ଦିନ ଅର୍ଥାତ୍ ଦ୍ୱିତୀୟ ଦିନ ଏଜ୍ରାଙ୍କ ନିକଟକୁ କଢ଼ାଇ ଆଣିବାର କାରଣ ସ୍ୱରୂପ ହେଲା, ଯେପରି ସେମାନେ ଅଧିକ କିଛି ଶିକ୍ଷା କରିବାକୁ ପାରନ୍ତି, କାରଣ ସେମାନଙ୍କର ଈଶ୍ୱରଙ୍କ ବାକ୍ୟ ପ୍ରତି ପ୍ରବଳ ଆଗ୍ରହ ଜନ୍ମିଥିଲା ଓ ସେମାନେ ଏତେ ଦୂର ସେହି ବାକ୍ୟ ଅଧ୍ୟୟନରେ ମଜିଯାଇଥିଲେ ଯେ ତହିଁ ଆର ଦିନ ସେମାନେ ଏଜ୍ରାଙ୍କ ନିକଟକୁ ନ ଆସି ରହିପାରିଲେ ନାହିଁ। ମୁଁ ଦେଖିଛି ଅନେକ ଅଛନ୍ତି ଯେଉଁମାନେ କି ରବିବାର ଦିନ ଉପାସନାରେ ଈଶ୍ୱରଙ୍କ ବାକ୍ୟ ଶୁଣି ଅତି ଆନନ୍ଦ ଅନୁଭବ କରନ୍ତି, ମାତ୍ର ତାହା କେବଳ ସେହି ଘଣ୍ଟାକ ପାଇଁ ଓ ତାପରେ ସେମାନେ ସବୁକିଛି ଭୁଲି ଯାଆନ୍ତି। କିନ୍ତୁ ଏଠାରେ ଆମେ ଦେଖୁଛୁ ଯେ ସେମାନେ ଦ୍ୱିତୀୟ ଦିନ ଆସି ଈଶ୍ୱରଙ୍କ ବ୍ୟବସ୍ଥା ବା ତାହାଙ୍କର ବାକ୍ୟ ବିଷୟରେ ଅଧିକ କିଛି ଶିକ୍ଷା କରିବାକୁ ଚାହିଁଥିଲେ, କାରଣ ଈଶ୍ୱରଙ୍କ ବାକ୍ୟ ପ୍ରତି ସେମାନେ ବିଶେଷ ଆକୃଷ୍ଟ ହୋଇଥିଲେ। ଆଠ ପର୍ବର 14-18 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେମାନେ ମୂଷାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖାଥିବାର ଦେଖିଲେ ଯେ ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ ସନ୍ତାନଗଣ ପତ୍ରକୁଟୀରରେ ବାସ କରିବେ। ପୁଣି ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଜେରୁସାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜିତ ଶାଖା ଓ ବନ୍ୟ ଜିତ ଶାଖା ଓ ମେହେନ୍ଦି ଶାଖା ଓ ଖର୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ। ତାପରେ ଲୋକମାନେ ବାହାରକୁ ଯାଇ ତାହା ସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରାଇମ୍ ଦ୍ୱାରର ଛକରେ ନିର୍ମାଣ କଲେ। ପୁଣି ବନ୍ଦିତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ନୁନର ପୁତ୍ର ଜେସୁଏର ସମୟଠାରୁ ସେହିଦିନ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସେପରି କରିନଥିଲେ, ଏଣୁ ଅତି ବଡ଼ ଆନନ୍ଦ ହେଲା। ଆହୁରି ସେ ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲା। ପୁଣି ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ, ଆଉ ବିଧାନାନୁସାରେ ଅଷ୍ଟମ ଦିନ ମହାସଭା ହେଲା। ଏହା ଥିଲା ପତ୍ରକୁଟୀର ପର୍ବ ପାଳନ। ସେହି ପତ୍ରକୁଟୀରରେ ବାସ କରିବା, ଇସ୍ରାଏଲ ସନ୍ତାନଗଣର ସେହି ମିଶ୍ର ଦେଶରୁ କିଣାନ ଦେଶକୁ ଯାତ୍ରା କରିବା ସମୟରେ ପଥମଧ୍ୟରେ ଈଶ୍ୱରଙ୍କର ସେମାନଙ୍କ ପ୍ରତି ଯେଉଁ ଯତ୍ନ ଓ ସୁରକ୍ଷାର ହସ୍ତ ପ୍ରସାରିତ ହୋଇଥିଲା ତାହା ସେମାନଙ୍କୁ ସ୍ମରଣ କରାଇ ଦେଉଥିଲା। ଏଠାରେ ଏହି ନିହିମିଆଙ୍କ ସମୟରେ ସେମାନଙ୍କ ନିକଟରେ ସେହିସବୁ ବ୍ୟବସ୍ଥା ଅଧ୍ୟୟନ କରାଯିବା ଦ୍ୱାରା ସେମାନେ ସେହିସବୁ ଜାଣି ତାହା ପାଳନ କରୁଅଛନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟକୁ ଶୁଣିଲେ ଓ ତଦନୁଯାୟୀ ମଧ୍ୟ କାର୍ଯ୍ୟ କଲେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ତହିଁରେ ଆନନ୍ଦ କରିବା ଏକ ପ୍ରକାର ବିଷୟ, ମାତ୍ର ସେହି ଆନନ୍ଦର ପରିସମାପ୍ତି ଘଟିବାରେ ଯଦି ଆପଣ ତାହା ଶୁଣି ତଦନୁଯାୟୀ କାର୍ଯ୍ୟ ନ କରନ୍ତି କିମ୍ବା ଜୀବନଯାପନ ନ କରନ୍ତି, ତେବେ ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହି ବାଇବଲ ଅଧ୍ୟୟନର ଫଳାଫଳ ଯେ ଆତ୍ମିକ ଜାଗରଣ ତାହା ଲକ୍ଷ୍ୟ କରିବାକୁ ଯିବା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କେବଳ ଅଧ୍ୟୟନ କଲେ ଯଥେଷ୍ଟ ନୁହେଁ ବା ତହିଁରେ ଆତ୍ମସନ୍ତୋଷ ଲାଭ କଲେ ଯଥେଷ୍ଟ ନୁହେଁ ବା ଈଶ୍ୱରଙ୍କ ବାକ୍ୟରେ ଗଭୀର ଜ୍ଞାନ ଆହରଣ କଲେ ଯଥେଷ୍ଟ ନୁହେଁ, ମାତ୍ର ସେହି ବାକ୍ୟ ଅନୁଯାୟୀ ଯଦି ଆମେ କାର୍ଯ୍ୟ କରିବା ତାହେଲେ ସେହି ଅଧ୍ୟୟନର ସାର୍ଥକତା ରହିବ ଓ ଆମ୍ଭେମାନେ ବାସ୍ତବରେ ସେହି ଆନନ୍ଦର ସହଭାଗୀ ହୋଇପାରିବା, ଯେଉଁ ଆନନ୍ଦ କି ଆମ୍ଭମାନଙ୍କ ନିମନ୍ତେ ବଳସ୍ୱରୂପ ହେବ, ଭରସା ସ୍ୱରୂପ ହେବ ଓ ସେହି ଅନନ୍ତ ଜୀବନର ସହଭାଗୀ କରାଇବ। ତେଣୁ ଆସୁ ଈଶ୍ୱରଙ୍କ ବାକ୍ୟ ଶୁଣିବା ଓ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ତଦନୁଯାୟୀ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ବାକ୍ୟାନୁମୋଦିତ ଜୀବନଯାପନ କରୁ, ତାହେଲେ ଆମ୍ମାନଙ୍କ ହୃଦୟ ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ସମସ୍ୟାରେ, ପ୍ରତ୍ୟେକ ଘଟଣାରେ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଆନନ୍ଦରେ ପରିପୂର୍ଣ୍ଣ ହୋଇପାରିବ ଓ ପାଉଲଙ୍କ ପରି ଆମେ ଅନ୍ୟମାନଙ୍କୁ ମଧ୍ୟ କହିପାରିବା, ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି ଆନନ୍ଦ କର। ପ୍ରିୟ ବନ୍ଧୁ, ବାସ୍ତବରେ ଆଜି କ'ଣ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆନନ୍ଦ କରୁ କି? ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ଆମମାନଙ୍କର ହୃଦୟ କ'ଣ ଆନନ୍ଦରେ ଭରିଯାଏ କି? ନା ଆମେ କେବଳ ବାଧ୍ୟବାଧକତା ଭାବେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ନା କେବଳ କାମ ଚଳାଇବା ପାଇଁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ନା ଲୋକ ଦେଖାଇବା ପାଇଁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ନା କେବଳ ଈଶ୍ୱରଙ୍କ ବାକ୍ୟରୁ ଗଭୀର ଜ୍ଞାନ ଆହରଣ କରିବା ପାଇଁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ନା କେବଳ ବାଇବଲ ପ୍ରଶ୍ନ ଉତ୍ତର ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଆମମାନେ ବାଇବଲ ଅଧ୍ୟୟନ କରୁ। ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାର ଅର୍ଥ ହେଉଛି ଈଶ୍ୱରଙ୍କର ମହତ୍ ଇଚ୍ଛା ଓ ଅଭିମତକୁ ଜାଣିବା, ବୁଝିବା। ଯଦି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ଆମେ ଈଶ୍ୱରଙ୍କୁ ନ ଜାଣୁ, ଈଶ୍ୱରଙ୍କର ସନ୍ତାନ ରୂପେ ଆମମାନେ ଗୃହୀତ ନ ହେଉ, ତାହେଲେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଆମମାନଙ୍କ ପକ୍ଷରୁ ବୃଥା। ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଶାନ୍ତି ଦିଏ, ଆମମାନଙ୍କୁ ସାନ୍ତ୍ୱନା ଦିଏ, ଆମମାନଙ୍କୁ ଆନନ୍ଦ ଦିଏ ଏବଂ ଆମମାନଙ୍କୁ ଧୈର୍ଯ୍ୟ ମଧ୍ୟ ଦିଏ। ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଆମମାନଙ୍କୁ ଶକ୍ତି ଯୋଗାଏ। ସମସ୍ତ ପ୍ରକାର ସମସ୍ୟା ଉପରେ ବିଜୟ ହେବା ପାଇଁ ଆମମାନଙ୍କୁ ଧୈର୍ଯ୍ୟ ଦିଏ। ଈଶ୍ୱରଙ୍କ ବାକ୍ୟ ବିହୁନେ ଆମମାନଙ୍କର ଜୀବନ ବ୍ୟର୍ଥ, ନିଃସ୍ୱ, ଅସହାୟ। ଈଶ୍ୱର ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆଜି ମଧ୍ୟ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ଆଜି ମଧ୍ୟ ଆମମାନଙ୍କ ସହିତ କଥା କୁହନ୍ତି। ଯଦି ଆମେ ଈଶ୍ୱରଙ୍କର ସ୍ୱର ଶୁଣିବା ପାଇଁ ଚାହୁଁ, ପ୍ରଭୁ ଯୀଶୁଙ୍କର ସେ ମଧୁର ରବକୁ ଶୁଣିବା ପାଇଁ ଚାହୁଁ, ତାହେଲେ ଆମେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା ନିତ୍ୟାନ୍ତ ଆବଶ୍ୟକ। ପ୍ରଭୁ ତାଙ୍କର ସେ ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହିଥାନ୍ତି ଏବଂ ଆମମାନଙ୍କୁ ସୁଶିକ୍ଷା, ସୁପରାମର୍ଶ ଦେଇଥାନ୍ତି, ଆମମାନଙ୍କୁ ସେହି ଜୀବନର ପଥରେ କଢ଼ାଇ ନେଇଥାନ୍ତି। ଆଜି କ'ଣ ଈଶ୍ୱରଙ୍କ ବାକ୍ୟ ଉପରେ ଆମମାନଙ୍କର ଗଭୀର ବିଶ୍ୱାସ ଅଛି କି? ଯଦି ଅଛି, ତାହେଲେ ଆମେ ବାସ୍ତବ ଭାବରେ ଈଶ୍ୱରଙ୍କର ମହତ୍ ଅଭିମତକୁ ବୁଝିପାରିବା ଏବଂ ତାହାକୁ ସଫଳ କରିବା ନିମନ୍ତେ ଶକ୍ତି ପ୍ରାପ୍ତ ହୋଇପାରିବା ଏବଂ ସବୁ ଅବସ୍ଥାରେ ଆମମାନେ ଆନନ୍ଦ କରିପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ବଖେ ବର୍ଷ ଘାତ କରୋଡ ପ୍ରହାର ସହିଲେ ସେ ମଥାନ ଶରୀରଟା ତାଙ୍କ କୃଷେ ଚଢ଼ିଗଲା ପାପି ମଣି ସର ପାଇ ସେ ପାପୀ ମଣିଷ କେବେ ବି ଚାହିଁନା ସେ ପାପୀ ମଣିଷ କେବେ ବି ଚାହିଁନା ସେ ପ୍ରେମ ବୁଝିବା ପାଇଁ।
ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଓ କେଉଁ ବିଷୟଟି ଆପଣଙ୍କ ହୃଦୟକୁ ଅଧିକ ସ୍ପର୍ଶ କରିଛି ତାହା ଲେଖି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ। ଯଦି କିଛି ପ୍ରଶ୍ନ ବା ସନ୍ଦେହ ଥାଏ, ତାହା ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଆମକୁ ଜଣାନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ: odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ନମସ୍କାର।